आकाशवाणी संवाद पढ़ुंट चंदन घोष मुख्य संवाद संसद में पारित है व्यय मंजूरी बिल 2026 पश्चिम एशियार यथाशीघ्र शांति सुरक्षा और स्थिरतार पुनस्थापन करने दिगरे यूएई सहित मिलित प्रयास करने दिगरे निजर प्रतिबद्धता दोहर भारत भारत जनजाति महोत्सव 2026 आज आरंभ हो इज्राएल आक्रमण में ईरान जातीय सुरक्षा मुख्य एवं बासिस बाहिनी मुख्य मृत्यु होता नहीं ईरान स्पष्टीकरण एवं ओलियंस मास्टर सुपर 300 बैडमिंटन टूर्णामेंटर महिला सिंगल्स वर्गर प्रारंभिक मैच रे भारतर आकर्षी काश्य विजयी व्यय मंजूरी बिल 2026 संसद में पारित होइछि। एक बिल्टी आलोचना परे गतकाली राज्यसभा गृहीत होइछि। पूर्वरु यह लोकसभा अनुमोदन लाभ कर सारी गतकाली राज्यसभा ए संपर्कित आलोचनार उत्तर दे अर्थमंत्री निर्मला सीतारमण कहते केन्द्र सरकार अर्थनैतिक स्थिरता पांठि लगी 57,381 कोटि 84 लाख टंका जोगाई देइछन्ति। सेभली रबि ऋतु लगी सारर रिहाती बाबदे 19,230 कोटि टंका अतिरिक्त पांठि प्रदान करिछन्ति। वर्तमान भारतर अर्थनैतिक शक्तिर स्थिति उपरे आलोकपात करि अर्थमंत्री कहते कोविड परठारु देशर अर्थव्यवस्था अनेक सशक्त एवं स्थिर रहिछि। प्रधानमंत्री नरेन्द्र मोदी दूरदृष्टि संपन्न आत्मनिर्भर भारत को सफलतार सह कार्यकारी कराई कोविड भली संकट समय सृष्ट स्थिति को सफलतार सह मुकाबला करा जाई पारिछि। केन्द्र सरकार को पूंजी व्यय 2017-18 आर्थिक वर्ष रे 2.63 लाख कोटि टंका थिबा बेले 2026-27 आर्थिक वर्ष लागि एही परिमाण प्राय 4.2 गुणा वृद्धि पाई 12.2 लाख कोटि टंकारे पहुंचिछि बोली से कहिछन्ति। श्रीमती सीतारमण कहिछन्ति भारत शक्ति क्षेत्र सामग्रिक विकास दिगरे विभिन्न संस्कारमूलक पदक्षेप ग्रहण करिथिबारु वर्तमान एक शक्ति बलका देश भाव उभा होइछि। देशर एलपीजी चाहिदा को मेंटाइबा लागि एहार घरोई उत्पादन को प्राय 25% वृद्धि करा जाइछि बोली से कहिछन्ति। अर्थमंत्री कहते जानुरी 2026 सुधा देशर विद्युत उत्पादन 520.5 गीगावाट रही अण जीवाश्म सूत्र यार उत्पादन 271.97 गीगावाट रही सरकार समयोचित पदक्षेप जगू यह सफलता लक्ष्यधार्यर 5 वर्ष पूर्व हासिल हो पारि अर्थमंत्री कहते। अन्यपक्षे कृषि और कृषक कल्याण मंत्रालय खर्च दाबी उपरे आज लोकसभा आलोचना करा आवश्यक स्थले मतदान हेबो। एतद्व्यतीत स्वराष्ट्र वैदेशिक व्यापार एवं शक्ति मंत्रालय पृथक पृथक खर्च दाबी उपरे मध्ये आज निम्न सदन में अनुरूप आलोचना करा मतदान करा जिवो। प्रधानमंत्री नरेन्द्र मोदी गतकाली संयुक्त आरब एमिरेट्स यूएई राष्ट्रपति शेख मोहम्मद बिन जायद अल नाहियांक सहित टेलीफोन जगे विभिन्न गुरुत्वपूर्ण प्रसंगे आलोचना करिछन्ति। विशेषकर पश्चिम एशियार सांप्रतिक स्थिति उपरे उभय नेता मत विनिमय करिछन्ति बोली श्री मोदी सामाजिक गणमाध्यम पोस्टरे सूचना देइछन्ति। से कहिछन्ति यूएई उपरे होइथिबा आक्रमण द्वारा सेठारे साधारण भित्तिभूमिर क्षयक्षति हेबा सहित निरीह नागरिकंक प्राणहानि होइथिबा भारत एहार दृढ़ निंदा करिछि। एतद्व्यतीत हर्मुज प्रणाली देई सुरक्षित तथा मुक्त जहाज चलाचल उपरे उभय पक्ष गुरुत्वारोप करिछन्ति। पश्चिम एशियार यथाशीघ्र शांति सुरक्षा और स्थिरतार पुनस्थापन करने दिगरे उभय देश मिलित प्रयास करिवे बोली प्रधानमंत्री कहिछन्ति। श्री मोदी यूएई राष्ट्रपति अवसर में आगुआ ईद अभिनंदन ज्ञापन करिछन्ति। आसाम केरल पुडुचेरी तमिलनाडु और पश्चिमबंगर विधानसभा निर्वाचन एवं 6टी राज्य होगा उपनिर्वाचन लगी निर्वाचन आयोग 1,111 जन केन्द्रीय पर्यवेक्षक निजुक्त करिछन्ति। आयोग कहिछन्ति सेमानक मध्यरे 557 जन साधारण पर्यवेक्षक होइथिबा बेले 188 जन पुलिस पर्यवेक्षक रहिछन्ति। एतद्व्यतीत खर्च संक्रांत पर्यवेक्षक भावे 366 जन को आयोग निजुक्त करिछन्ति। निर्वाचन को अबाध निरपेक्ष तथा हिंसामुक्त भावे संपन्न करने सहित जेभली प्रत्येक मतदाता निर्भय निजर गणतांत्रिक मताधिकार सब्यस्त करिपारिबे सेथिलागि समस्त पदक्षेप नियाजाउछि बोली मुख्य निर्वाचन आयोग ज्ञानेश कुमार कहिछन्ति। अन्यपक्षरे केरलमरे निर्वाचन प्रचार क्रमशः वृद्धि पाइबारे लागिछि। ଇତିମଧ୍ୟରେ ତିନୋଟି ପ୍ରମୁଖ ରାଜନୈତିକ ଦଳ ଏନ୍ଡିଏ, ଏଲ୍ଡିଏଫ୍ ଓ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇସାରିଛି। ଗତକାଲି ସେଠାରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ଖର୍ଚ୍ଚ ସଂକ୍ରାନ୍ତୀୟ ପର୍ଯ୍ୟବେକ୍ଷକ ପହଞ୍ଚି ସାରିଥିବା ବେଳେ ଆଜି ସାଧାରଣ ପର୍ଯ୍ୟବେକ୍ଷକମାନେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
मैं सुनील पुलिस के पास आकर आत्मसमर्पण कर चुका हूँ। यहाँ अमकुल 20 कैडर पुलिस के पास है। शुक्र दादा, शीला, रजिता, मेरा आपसे अनुरोध है कि आप पार्टी छोड़कर आ जाइए और दूसरों को पार्टी छोड़ते समय मत रोकिए, क्योंकि 31 मार्च 2026 के बाद सरकार आत्मसमर्पण स्वीकार नहीं करेगी। इसलिए पुलिस की गोली से मार जाने के बजाय आप सभी किसी भी गाँव वालों के फोन नंबर से नीतू दादा को फोन करें। नीतू दादा और मैं स्वयं आपको लेने आएंगे और सुरक्षित तरीके से पुलिस के पास आत्मसमर्पण करवाएंगे। नीतू दादा का फोन नंबर 7815070531।
ଭାରତ ଜନଜାତି ମହୋତ୍ସବ 2026 ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ଜନଜାତି ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟ ଏବଂ ଉଦ୍ୟମିତା କାର୍ଯ୍ୟକଳାପ ଏହି ମହୋତ୍ସବରେ ପ୍ରଦର୍ଶିତ ହେବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏହାକୁ ଉଦ୍ଘାଟନ କରିବେ। ଭାରତ ଜନଜାତି ସମବାୟ ବିପଣନ ଉନ୍ନୟନ ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ଆଜିଠାରୁ ଆସନ୍ତା 30 ପର୍ଯ୍ୟନ୍ତ ଚାଲିବ। ଏଥିରେ 78 ବନ୍ଧନ ବିକାଶ କେନ୍ଦ୍ର ପକ୍ଷରୁ 200 ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯିବ। ଦେଶବ୍ୟାପୀ 300 ଉର୍ଦ୍ଧ୍ୱ ଜନଜାତି କାରିଗର ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ। କେନ୍ଦ୍ର ସରକାର ଗତ 11 ମଧ୍ୟରେ ରେଳବାଇ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତକାଲି ସନ୍ଧ୍ୟାରେ ରେଳ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ଉପରେ ଲୋକସଭାରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କ୍ଷେତ୍ରରେ ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ଲାଗି ରେଳବାଇର ଆର୍ଥିକ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ବିଶେଷକରି ରେଳଯାତ୍ରୀମାନଙ୍କର ସୁରକ୍ଷା ଓ ସୁବିଧା ଉପରେ ପ୍ରାଧାନ୍ୟ ଦେଇ ସରକାର ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଇସ୍ରାଏଲ ଆକ୍ରମଣରେ ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଅଲ୍ଲି ଲାରିଜାନି ଏବଂ ବାସିଜ୍ ବାହିନୀର ମୁଖ୍ୟ ଘୋଲାମ ରେଜା ସୋଲିମନିଙ୍କର ମୃତ୍ୟୁ ହୋଇଛି ବୋଲି ଇରାନ ସ୍ୱଷ୍ଟ କରିଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲି ଖାମନେଇ ଏବଂ ତାଙ୍କ ପୁତ୍ର ମୁସ୍ତାଫାଙ୍କ ଅତି ନିକଟତମ ତଥା ଆମେରିକା ଓ ଇସ୍ରାଏଲ ବିପକ୍ଷ ଯୁଦ୍ଧରେ ତେହେରାନ ପକ୍ଷରୁ ଲାରିଜାନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଇ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମୃତ୍ୟୁ ନେଇ ଇସ୍ରାଏଲ ଦାବି କରିବାର କିଛି ଘଣ୍ଟା ପରେ ଇରାନ ଏହି ସ୍ୱଷ୍ଟୀକରଣ ଦେଇଛି। କାତାର ଏୟାରଓ୍ବେଜ୍ ପକ୍ଷରୁ ଗତକାଲି 5 ବିମାନରେ 1600 ଉର୍ଦ୍ଧ୍ୱ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଅଣାଯାଇଥିବା ସମ୍ପର୍କରେ ଦୋହାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜିଠାରୁ ସମ୍ପୃକ୍ତ ଏୟାରଲାଇନ୍ସ ପକ୍ଷରୁ ଭାରତର 9 ସ୍ଥାନକୁ ଉଡ଼ାଣ ଭରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଆଜି ପ୍ରାୟ 50 ବିମାନ ଭାରତ ପଶ୍ଚିମ ଏସିଆ ମଧ୍ୟରେ ଯାତାୟତ କରିବ ବୋଲି ସୂଚନା ଦିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ସ୍ଥିତି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫ୍ରାନ୍ସର ପାଲାଇସ୍ ଡି ସ୍ପୋର୍ଟସ୍ଠାରେ ଚାଲିଥିବା ଓର୍ଲିଆନ୍ସ ମାଷ୍ଟର୍ସ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ଭାରତର ଆକର୍ଷି କାଶ୍ୟପ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ପ୍ରାରମ୍ଭିକ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି। ସେ ଚାଇନିଜ୍ ତାଇପେଇର ୱାଇ ଲିଙ୍କୁ 21-17, 21-19 ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ଭାରତର କିଦାମ୍ବି ଶ୍ରୀକାନ୍ତ ଆଜି ଡେନମାର୍କର ମ୍ୟାଗ୍ନସ୍ ଜୋହିନ୍ସନ୍ଙ୍କୁ ଭେଟିବେ। ପୁରୁଷ ଏଫ୍ଆଇଏଚ୍ ହକି ବିଶ୍ୱକପ୍ 2026 ଲାଗି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପୁଲ୍ ଡିରେ ସ୍ଥାନ ପାଇଛନ୍ତି। ସେମାନେ ନେଦରଲ୍ୟାଣ୍ଡସ୍ର ଆମଷ୍ଟରଡ୍ୟାମ୍ରେ ନିଜ ନିଜ ମ୍ୟାଚ୍ଗୁଡ଼ିକ ଖେଳିବେ। ପୁଲ୍ ଡିରେ ଏହି ଦୁଇ ଦଳ ବ୍ୟତୀତ ଇଂଲଣ୍ଡ ଏବଂ ୱେଲ୍ସ ମଧ୍ୟ ସ୍ଥାନ ପାଇଛନ୍ତି। ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡସ୍ ଦ୍ୱାରା ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆମଷ୍ଟରଡ୍ୟାମ୍ ଓ ୱାଭ୍ରେରେ ଆସନ୍ତା 15-30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ମୋଟ 16 ଦଳକୁ 4 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦରେ ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍ 2026। ପଶ୍ଚିମ ଏସିଆରେ ଯଥାଶୀଘ୍ର ଶାନ୍ତି, ସୁରକ୍ଷା ଓ ସ୍ଥିରତାର ପୁନଃସ୍ଥାପନ କରିବା ଦିଗରେ ୟୁଏଇ ସହିତ ମିଳିତ ପ୍ରୟାସ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଲା ଭାରତ। ଭାରତ ଜନଜାତି ମହୋତ୍ସବ 2026 ଆଜିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଏବଂ ବାସିଜ୍ ବାହିନୀର ମୁଖ୍ୟଙ୍କର ମୃତ୍ୟୁ ହୋଇଥିବା ନେଇ ଇରାନର ସ୍ପଷ୍ଟୀକରଣ। ସମ୍ବାଦ ଶେଷ ହେଲା।